ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ତି ତାପସ ରଞ୍ଜନ ସାହୁ। ସଂସଦର ଶୀତକାଳୀନ ଅଧିବେଶନ ଆଜି ଶେଷ ହେଉଛି। ଡିସେମ୍ବର 1 ତାରିଖରୁ ମୂଳ ହୋଇଥିବାର ଏହି ଅଧିବେଶନଟି ମୋଟ 15 କାର୍ଯ୍ୟ ଦିବସ ଥିଲା। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ, ବିକଶିତ ଭାରତ ଜି ରାମ ଜି ବିଲ୍ ବାଗିର ଭିନ୍ ଭିନ୍ ପ୍ରସଙ୍ଗକୁ ନେଇକରି ବିରୋଧୀମାନେ ଜବର ହୋହାଲ୍ଲା କରିଥିଲେ। ତାର ଭିତରେ ବହୁତଟି ବିଲ୍ ଉପସ୍ଥାପିତ ହୋଇକରି ପାରିତ ବିଲ୍ ହୋଇଛି। ଓଡ଼ିଶା ସରକାରଙ୍କ ତରଫରୁ ହାଇଦ୍ରାବାଦରୁ ହୋଇଥିବାର ନିବେଶକ ସମ୍ମିଳନୀରେ ଗଲାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇକରି ବହୁତଟି ଶିଳ୍ପପତି ଆର୍ ନିବେଶକମାନଙ୍କ ସାଙ୍ଗେ ଆଲୋଚନା କରିଛନ୍ତି। ସମ୍ମିଳନୀର ପହିଲା ଦିନେ ରାଜ୍ୟକେ 38,700 କୋଟି ଟଙ୍କାର ପୁଞ୍ଜିନିବେଶର ପ୍ରତିଶ୍ରୁତି ମିଳିଛି। ସେଥିର୍ ଭିତରେ 19,200 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏସବୁ ପୁଞ୍ଜିନିବେଶ ପ୍ରସ୍ତାବ ଜରିଏ ରାଜ୍ୟ 20,000ରୁ ଏତକା ଲୋକ ରୋଜଗାର ମିଳିପାରବା। ରାଜ୍ୟ ସୂଚନା ଆର୍ ପ୍ରଯୁକ୍ତି ବିଦ୍ୟା ବିଭାଗ ତରଫରୁ ଭୁବନେଶ୍ୱର ଲୋକସେବା ଭବନରୁ ଦୁଇଦିନିଆ ଓଡ଼ିଶା ଆଞ୍ଚଳିକ ଏଆଇ କମ୍ପାକ୍ଟ ସମ୍ମିଳନୀ ଆଜିଠାରୁ ମୂଳ ହେଉଛି। ସମ୍ମିଳନୀକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିବେ। ଏହି ସମ୍ମିଳନୀଟି କୃତ୍ରିମ ବୁଦ୍ଧିମତାତି ଭାଷା ଶିକ୍ଷାଦାନ କାର୍ଯ୍ୟକ୍ରମ ହେବା, ଯେମିତି ଓଡ଼ିଆ ଭାଷାକେ ସରଳ ଭାବେ ଲୋକର ପାଖେ ପହଞ୍ଚାବାର ଲାଗି ଚେଷ୍ଟା କରାଯିବା। ଆଇବା ଫେବୃଆରୀ ମାସେ ହେବାକେ ଥିବା ଭାରତ ଇମ୍ପାକ୍ଟ ଏଆଇ ସମ୍ମିଳନୀ ଆଘନୁ ଓଡ଼ିଶା ସହିତ 8 ରାଜ୍ୟନୁ ଏଥର ଆଞ୍ଚଳିକ ସମ୍ମିଳନୀରେ ଆୟୋଜନ କରାଯାଉଛି। ଓଡ଼ିଶାନୁ ପହିଲା ଆଞ୍ଚଳିକ ସମ୍ମିଳନୀ ଆୟୋଜନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲି ପୁରୀ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ତିଆରି କରାଯାଇଥିବା 2026 ବର୍ଷର କ୍ୟାଲେଣ୍ଡର ଉନ୍ମୋଚନ କରିଛନ୍ତି। କ୍ୟାଲେଣ୍ଡରର ପହିଲା କପିକେ ଶ୍ରୀମନ୍ଦିରର ମହାପ୍ରଭୁମାନଙ୍କୁ ଅର୍ପଣ କରାଯାଇଥିଲା। ଏହି କ୍ୟାଲେଣ୍ଡରଟି ଏଥର ବାଲୁକା କଳା, ପଟ୍ଟଚିତ୍ର, ତାଳପତ୍ର କାରିଗରୀ ଆର୍ ପାରମ୍ପରିକ ପଥର ଖୁଦେଇ ଚିତ୍ର ଜରିଏ ମହାପ୍ରଭୁମାନଙ୍କର ଭିନ୍ ଭିନ୍ ବେଶ ଆର୍ ରଥଯାତ୍ରା ବିଷୟ ତଥ୍ୟମାନ ରହିଛି। ବିକଶିତ ଭାରତ ନିଶ୍ଚିତ ରୋଜଗାର ଆର୍ ଆଜୀବିକା ମିଶନ ଗ୍ରାମୀଣ ବିଭିଜି ରାମ ଜି ବିଲ୍ 2025 ଗଲାକାଲି ଲୋକସଭାନୁ ପାରିତ ହୋଇଛି। ଇତା ଋତୁରୁ ଏହି ବିଲ୍କେ ରାଜ୍ୟସଭାନୁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଗତ କରିଥିଲେ। ତାର୍ ପରେ ରାଜ୍ୟସଭାନୁ ବିଲ୍କେ ନେଇକରି ବିତର୍କ ହୋଇଛି। ଏହି ଆଇନ ଜରିଏ ଗାଁ ଇଲାକାର ଶ୍ରମିକମାନଙ୍କୁ ବଛରକ 125 ଦିନର କାମ ସୁନିଶ୍ଚିତ କରାଯିବା। ଇତାର ଜରିଏ ଚାଷୀମାନେ ସିଧାସଳଖ ବହୁତଟି ଲାଭ ପାଇବେ। ଉତ୍ପାଦନ ସମିଆତି ମନରେଗା କାମ ବନ୍ଦ ରହିଥିଲା ବେଲ୍କେ 60 ଦିନର କାମ ଯୋଗାଇ ଦେବାରଟା ବାଧ୍ୟତାମୂଳକ କରାଯାଇଛି। ଜଳସେଚନ ଆର୍ ଜଳ ପରିଚାଳନା ଦିଗେ କାମ କରାଯିବାରୁ ଫସଲକେ ଜଳ ଯୋଗାଣର ସିଧାସଳଖ ଲାଭ ମିଳିପାରବା। ଖାଦ୍ୟ ଯୋଗାଣ ଆର୍ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଲାକାଲି ଭୁବନେଶ୍ୱରରୁ ରାଜ୍ୟର ଧାନଘିନା ପ୍ରକ୍ରିୟା ସମୀକ୍ଷା କରିଛନ୍ତି। ଭିଡ଼ିଓ କନ୍ଫରେନ୍ସିଂ ଜରିଏ ହୋଇଥିବାର ଏହି ବୈଠକଟି ଧାନଘିନା ପ୍ରକ୍ରିୟା ତୟାରୀ, ଏଚ୍ନିର୍ ସ୍ଥିତି ଆର୍ ଅଗ୍ରଗତି ବାବଦେ ମନ୍ତ୍ରୀ ଅଧିକାରୀମାନଙ୍କୁ ପଚାରି ବୁଝିଛନ୍ତି। ବୈଠକଟି ବିଭାଗର ବରିଷ୍ଠ ଅଧିକାରୀ ଆର୍ ବହୁ ସବୁ ଜିଲ୍ଲାର ଯୋଗାଣ ଅଧିକାରୀମାନେ ଭି ସାମିଲ ଥିଲେ। ରାଜ୍ୟ ଏପତକ 49,051 ଜଣ ଚାଷୀଙ୍କନୁ 224,704 ମେଟ୍ରିକ୍ ଟନ୍ ଧାନ ଘିନା ଯାଇସାରିଛି। ସମ୍ବଲପୁର ଜିଲ୍ଲାନୁ ଏ ବଛର ସବୁନୁ ଏତକା ଧାନ ଘିନା ହେଲାନ। ଜିଲ୍ଲାନୁ ଆଜତକ 18,891 ଜଣ ଚାଷୀଙ୍କଠାରୁ ଧାନ ଘିନା ଯାଇଛି। ଗଲା ବଛର ଏହି ସମୟଥି 14,896 ଜଣ ଚାଷୀଙ୍କଠାରୁ ଧାନ ଘିନା ଯାଇଥିଲା ବୋଲି ଯୋଗାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଚଳିତ ଖରିଫ ଋତୁଥି ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ସହିତ ଭିନ୍ ଭିନ୍ ଜିଲ୍ଲାନୁ ଧାନ ଘିନା ପ୍ରକ୍ରିୟା ଜୋରସୋରଥି ଚାଲିଛି। ଗୃହ ଆର୍ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଆର୍ ସୁନ୍ଦରଗଡ଼ ଜିଲ୍ଲା ନୋଡାଲ ଅଧିକାରୀ ଉଷା ପାଢ଼ୀ ଦୁଇଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତଥି ଆସିକରି ଜିଲ୍ଲାର ଭିନ୍ ଭିନ୍ ପ୍ରକଳ୍ପ କାମର ଅଗ୍ରଗତି ବାବଦେ ସମୀକ୍ଷା କରିଛନ୍। ହିତାଧିକାରୀମାନଙ୍କ ସାଙ୍ଗେ ଆଲୋଚନା କରବାର ସହିତ ଶ୍ରୀମତୀ ପାଢ଼ୀ ବିଦ୍ୟାଳୟ ଆର୍ ଗଣଶିକ୍ଷା, କୃଷି, ମତ୍ସ୍ୟ, ପଶୁ ସମ୍ପଦ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଆର୍ ପରିମଳ ବିଭାଗର ଭିନ୍ ଭିନ୍ ଯୋଜନା ଉପରେ ଆଲୋଚନା କରିଥିଲେ। ଜାତୀୟ ସ୍ୱାସ୍ଥ୍ୟ ମିଶନ ରାଜ୍ୟ ନିର୍ଦ୍ଦେଶିକା ଡକ୍ଟର ବୃନ୍ଦା ଡି ଦୁଇଦିନିଆ କଳାହାଣ୍ଡି ଗସ୍ତଥି ଆସିକରି ଗଲାକାଲି ଜିଲ୍ଲାନ ଚାଲିଥିବାର ଭିନ୍ ଭିନ୍ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିଛନ୍ତି। ଡକ୍ଟର ବୃନ୍ଦା ଲାଞ୍ଜିଗଡ଼ ବ୍ଲକର ଭିନ୍ ଭିନ୍ ଡାକ୍ତରଖାନା ବୁଲବାର ସହିତ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସାଙ୍ଗେ ସ୍ୱାସ୍ଥ୍ୟ ସେବା ଆର୍ ସ୍ୱାସ୍ଥ୍ୟ ଭିତ୍ତିଭୂମି ବାବଦେ ଆଲୋଚନା କରିଛନ୍ତି। ଇତାର ସହିତ ଭିନ୍ ଭିନ୍ ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ଭିଲ୍ ସମୀକ୍ଷା କରିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ମହୋତ୍ସବ ଏବେ ଫେବୃଆରୀ 4 ତାରିଖରୁ 8 ତାରିଖ ତକ ହେବା। ମହୋତ୍ସବ କମିଟିର ଅଧ୍ୟକ୍ଷ ଆର୍ ଖଡ଼ିଆଲ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନେତୃତ୍ୱଥି ଗଲାକାଲି ହୋଇଥିବାର ସାମ୍ବାଦିକ ସମ୍ମିଳନୀଥି ଏ ବାବଦେ ସୂଚନା ଦିଆଯାଇଛି। ପାଣିପାଗ ରାଜ୍ୟର ବଡ଼ଭାଗୀ ଜାଗାନ ଜବର ଶୀତ ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏବେ ହପ୍ତେ ତକ ଜାଡ଼ ଲାଗି ରହିବା। ଏବେ 24 ଘଣ୍ଟା ଭିତରେ ସୁନ୍ଦରଗଡ଼ କନ୍ଧମାଳନ ବହଲିଆ କୁହୁଡ଼ି ଦେଖାଦେବା। ସମ୍ବଲପୁର କଳାହାଣ୍ଡି ଝାରସୁଗୁଡ଼ାର ଗୋଟିଏ ଯୋଡ଼ି ଜାଗାନୁ କମ୍ନୁ ମଧ୍ୟମ ଧରଣର କୁହୁଡ଼ି ହେବା ବୋଲିକରି ପାଣିପାଗ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଏନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।